ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମନ୍ କି ବାତ୍ର 128ତମ ସଂସ୍କରଣରେ ଆଜି ଆକାଶବାଣୀରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଛତିଶଗଡ଼ ରାୟପୁରରେ ଚାଲିଥିବା ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀର ଆଜି ଉଦ୍ଯାପନୀ ଦିବସରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଦିତୁଆ ଆସନ୍ତା 24 ଘଣ୍ଟା ମଧ୍ୟରେ ତାମିଲନାଡୁ ପୁଦୁଚେରୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା ଏବଂ ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ଟାଇଟଲ ହାସଲ ପାଇଁ ପ୍ରୟାସ କରିବ ଭାରତ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 128ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ 11ଟାରେ ଆକାଶବାଣୀରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍, ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାର ପ୍ରସାରଣ ପରେ ଆକାଶବାଣୀରେ ମନ୍ କି ବାତ୍ର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ କରିବେ। ଆସନ୍ତାକାଲିଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ସଂସଦର ଉଭୟ ସଦନର ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ସେ ସାକ୍ଷାତ ଆଲୋଚନା କରିବେ। ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ କାର୍ଯ୍ୟରେ ସହଯୋଗ ଭିତ୍ତିରେ ଚଳାଇବା ଉପରେ ଆଲୋଚନା ହେବ। ଏହି ଶୀତକାଳୀନ ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ଏବଂ ନିଷ୍ପତ୍ତି ନେବା ଲାଗି ସ୍ଥିର କରାଯିବ। ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧେୟକଗୁଡ଼ିକ ମଧ୍ୟରେ ବୀମା ସଂଶୋଧନ ବିଧେୟକ, ଉଚ୍ଚଶିକ୍ଷା ବିଭାଗ ଓ ଜାତୀୟ ରାଜପଥ ସଂଶୋଧନ ବିଧେୟକ ରହିଛି। ଅଧିବେଶନ କାଳରେ 19ଟି ଦିନରେ 15ଟି ଅଧିବେଶନ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ଛତିଶଗଡ଼ ରାୟପୁରରେ ଚାଲିଥିବା ପୁଲିସ୍ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀ ଆଜି ଉଦ୍ଯାପିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଛନ୍ତି ସମ୍ମିଳନୀର ପ୍ରଥମ ଦିନରେ ଦେଶର ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା ହୋଇଛି। ସେ କହିଛନ୍ତି ଜାତୀୟ ସୁରକ୍ଷା ଦୃଷ୍ଟିରୁ ସବୁଠାରୁ ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସମ୍ମିଳନୀରେ ମତ ପ୍ରକାଶ ପାଇଛି। ନୂଆ ରାୟପୁରର ଜାତୀୟ ପରିଚାଳନା ପ୍ରତିଷ୍ଠାନରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଲିସ୍ ପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ, କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ ମହାନିର୍ଦ୍ଦେଶକ ଓ କେନ୍ଦ୍ରୀୟ ପୁଲିସ୍ ସଂଗଠନର ମହାନିର୍ଦ୍ଦେଶକମାନେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ଏହି ସମ୍ମିଳନୀର ବାର୍ତ୍ତା ରହିଛି ବିକଶିତ ଭାରତ, ସୁରକ୍ଷା ଉପାୟ। ସମ୍ମିଳନୀରେ ବାମପନ୍ଥୀ ଉଗ୍ରବାଦ ଓ ଆତଙ୍କବାଦର ମୁକାବିଲା, ବିପର୍ଯ୍ୟୟ ପରିଚାଳନା ମୁକାବିଲା, ମହିଳା ସୁରକ୍ଷା ସୁଦୃଢ଼ୀକରଣ ଏବଂ କୃତ୍ରିମ ବୁଦ୍ଧିମତା ଓ ଫରେନ୍ସିକ୍ ବିଜ୍ଞାନର ବ୍ୟବହାର ଉପରେ ଆଲୋଚନା କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ହରିୟାଣାର କୁରୁକ୍ଷେତ୍ର ଗସ୍ତ କରିବେ। ସେ କୁରୁକ୍ଷେତ୍ରସ୍ଥିତ ରାଷ୍ଟ୍ରୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର 20ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ଆନ୍ତର୍ଜାତିକ ଗୀତା ମହୋତ୍ସବର ଅଖିଳ ଭାରତୀୟ ଦେବସ୍ଥାନମ୍ ସମ୍ମିଳନୀରେ ଭାଗ ନେବେ। ଦେଶର 338 ପ୍ରଭାବିତ ବିମାନ ମଧ୍ୟରୁ 270ଟିରେ ସଫ୍ଟୱେୟାର ଅପଗ୍ରେଡେସନ କାର୍ଯ୍ୟ ଶେଷ ହୋଇଥିବା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଏଥିରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ରହିଛି। ଅବଶିଷ୍ଟ 68 ବିମାନର ସଫ୍ଟୱେୟାର ଅପଗ୍ରେଡେସନ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ ବୋଲି ନିର୍ଦ୍ଦେଶାଳୟ କହିଛି। ନିର୍ଦ୍ଦେଶାଳୟ ପକ୍ଷରୁ ସଫ୍ଟୱେୟାର ଅପଗ୍ରେଡେସନ ଶେଷ ନ ହେବା ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପଦକ୍ଷେପ ସ୍ୱରୂପ A318, 319, 320 ଓ 321 ଏୟାର ବସ୍ଗୁଡ଼ିକରେ ସଫ୍ଟୱେୟାର ଅପଗ୍ରେଡେସନ ଏବଂ ଯାଞ୍ଚ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଥାଇଲାଣ୍ଡର ବୈଦେଶିକ ମନ୍ତ୍ରୀ ସିହାସକ୍ ଫୁଆଙ୍ଗ କେତକେଓ 4 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ତାଙ୍କୁ ଗତ ରାତିରେ ସ୍ୱାଗତ କରିବା ସହ ତାଙ୍କ ଭାରତ ଗସ୍ତ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବ ବୋଲି କହିଛନ୍ତି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଫୁଆଙ୍ଗ କେତେକେଓ ଆଜି ନୂଆଦିଲ୍ଲୀରେ କେତେକ ବୈଠକରେ ଯୋଗଦେବେ। ସେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ହାଇଦ୍ରାବାଦଠାରେ ଆସନ୍ତାକାଲି ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ। ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ଐତିହାସିକ ସମ୍ପର୍କ ଦୃଢ଼ ରହିଥିବା ବେଳେ 1947 ମସିହାରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପିତ ହୋଇଥିଲା। 2022 ଉଭୟ ଦେଶ ସେମାନଙ୍କ କୂଟନୈତିକ ସମ୍ପର୍କର 75 ବର୍ଷ ପାଳନ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଦିତୁଆ ଗତ 6 ଘଣ୍ଟା ହେବ ଘଣ୍ଟା ପ୍ରତି 5 କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରି ଉତ୍ତର ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ଼ ଦିତୁଆ କରେଇକାଲ୍ଠାରୁ 80 କିଲୋମିଟର ପୂର୍ବ, ବେଦ ରାନୟମ୍ଠାରୁ 100 କିଲୋମିଟର ପୂର୍ବ ଉତ୍ତର ପୂର୍ବ, ପୁଦୁଚେରୀଠାରୁ 160 କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଏବଂ ଚେନ୍ନାଇଠାରୁ 250 କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ସାମୁଦ୍ରିକ ଝଡ଼ ତାମିଲନାଡୁ ଓ ପୁଦୁଚେରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କୁଡାଲୋର ଏବଂ ନାଗାପଟ୍ଟିନମ୍ ଅଞ୍ଚଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଚେନ୍ନାଇ ଏବଂ କାଞ୍ଚିପୁରମ୍ ସମେତ 12 ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲା ସମେତ ୟାନମ୍ ଏବଂ ରୟାଲସୀମା ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସାମୁଦ୍ରିକ ଝଡ଼ ଦିତୁଆର ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ଗୃହ ସଚିବ ତାମିଲନାଡୁ, ପୁଦୁଚେରୀ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କ ସହ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରି ସତର୍କ ରହିବା ସହ ସହଯୋଗରେ ରହିବାକୁ କହିଛନ୍ତି। ତଟରକ୍ଷୀ ବାହିନୀ ପକ୍ଷରୁ ତାମିଲନାଡୁ ଉପକୂଳରେ 3 ଜାହାଜ ଓ 1 ହେଲିକପ୍ଟର ମୁତୟନ କରାଯାଇଛି। ତଟବର୍ତ୍ତୀ ବାହିନୀର ଆଞ୍ଚଳିକ ପରିଚାଳନା କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଭାଷାରେ ବାତ୍ୟା ସତର୍କ ସୂଚନା ଦିଆଯାଉଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି 14 ବିପର୍ଯ୍ୟୟ ପରିଚାଳନା ଦଳକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁଣେ ଏବଂ ଭଦୋଦରାରୁ 10 ଅତିରିକ୍ତ ଏନ୍ଡିଆର୍ଏଫ୍ ଦଳକୁ ଚେନ୍ନାଇକୁ ପଠାଯାଇଛି। ସାମୁଦ୍ରିକ ଝଡ଼ ଦିତୁଆର ପ୍ରଭାବକୁ ଦୃଷ୍ଟିରେ ରଖି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରିଛନ୍ତି। ରେଳସେବା ଯେଭଳି ବ୍ୟାହତ ନ ହେବ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରାଯାଇପାରିବ ସେ ନେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଦକ୍ଷିଣ ରେଳବାଇର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି ସାମୁଦ୍ରିକ ଝଡ଼ ସମୟରେ ଯାତ୍ରୀମାନଙ୍କୁ ସୂଚନା ଦେବା ଲାଗି ସହାୟତା ନମ୍ବର ଜାରି କରାଯାଇଛି। ସେ କହିଛନ୍ତି ଜନସାଧାରଣଙ୍କ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଉଛି। ବିଭିନ୍ନ ଷ୍ଟେସନରେ ୱାର୍ ରୁମ୍ ସ୍ଥାପନ କରି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ବିଭାଗ ସହ ଯୋଗାଯୋଗ ରହିବାକୁ ଶ୍ରୀ ବୈଷ୍ଣବ ବିଭାଗୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ମେଟା 5 ନୂଆ ଭାରତୀୟ ଭାଷାକୁ ନିଜ ପ୍ଲାଟଫର୍ମରେ ସାମିଲ କରିବା ନେଇ ଘୋଷଣା କରିଛି। ମୁମ୍ବାଇରେ ଅନୁଷ୍ଠିତ ହାଉସ୍ ଅଫ୍ ଇନ୍ଷ୍ଟାଗ୍ରାମ କାର୍ଯ୍ୟକ୍ରମରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏଣିକି ଇନ୍ଷ୍ଟାଗ୍ରାମ ଏବଂ ଫେସ୍ବୁକ୍ ବ୍ୟବହାରକାରୀମାନେ ସେମାନଙ୍କ ରିଲ୍ସଗୁଡ଼ିକୁ ମରାଠୀ, ବଙ୍ଗଳା, ତେଲୁଗୁ, କନ୍ନଡ ଏବଂ ତାମିଲ ଭାଷାରେ ଅନୁବାଦ କରିପାରିବେ। ଏହି କାର୍ଯ୍ୟ କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱୟଂଚାଳିତ ଡବିଂ ଏବଂ ଲିପ୍ସିଙ୍ଗ୍ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ସମ୍ଭବ ହେବ। ଏପର୍ଯ୍ୟନ୍ତ ଏହି ସୁବିଧା କେବଳ ଇଂରାଜୀ, ହିନ୍ଦୀ, ସ୍ପାନିଶ ଓ ପର୍ତ୍ତୁଗୀଜ୍ ଭାଷାରେ ଉପଲବ୍ଧ ଥିଲା। ଅନ୍ୟପକ୍ଷରେ ବିଭିନ୍ନ ଆପ୍ର ଆଣ୍ଡ୍ରଏଡ୍ ସଂସ୍କରଣରେ ଦେବନାଗରୀ ସମେତ ମରାଠୀ, ଆସାମୀ, ବଙ୍ଗଳା ଓ ହିନ୍ଦୀ ଭାଷାକୁ ଆକର୍ଷଣୀୟ ଫଣ୍ଟଗୁଡ଼ିକ ସାମିଲ କରାଯିବ। ଆଜିର କିଛି ଖେଳ ଖବର ଉପରେ ଶୁଣନ୍ତୁ ଆମର ଏକ ରିପୋର୍ଟ।
ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା 2025 ଆଜି ଭାରତ ଟାଇଟଲ୍ ହାସଲ ପାଇଁ ଚେଷ୍ଟା କରିବ। ଲକ୍ଷ୍ନୌର ବାବୁ ବନାରସୀ ରାଜ ଇଣ୍ଡୋର ଷ୍ଟାଡିୟମ୍ରେ କିଦାମ୍ବି ଶ୍ରୀକାନ୍ତ ଏବଂ ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚନ୍ଦଙ୍କ ଯୋଡ଼ି ଚୂଡ଼ାନ୍ତ ପର୍ଯ୍ୟାୟରେ ମୁକାବିଲା କରିବେ। ଶ୍ରୀକାନ୍ତ ବିଶ୍ୱର 69 ନମ୍ବର ଖେଳାଳି ହଂକଂର ଜାସନ୍ ଗୁନାୱାନ୍ଙ୍କ ସହ ପୁରୁଷ ଏକକ ଫାଇନାଲ୍ରେ ଅବତୀର୍ଣ୍ଣ ହେବେ। ଆଜି ଭାରତୀୟ ସମୟ ଅପରାହ୍ନ 3:20 ଏହି ମ୍ୟାଚ୍ ଆରମ୍ଭ ହେବ। ଗତ ରାତିରେ ବିଶ୍ୱର 38 ନମ୍ବର ଖେଳାଳି ଶ୍ରୀକାନ୍ତ ଭାରତୀୟ ପ୍ରତିପକ୍ଷ ମିଥୁନ ମଞ୍ଜୁନାଥ 2-1 ସେଟ୍ରେ ପରାସ୍ତ କରିଥିଲେ। ମହିଳା ଡବଲ୍ସର ଫାଇନାଲ୍ ମ୍ୟାଚ୍ରେ ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚନ୍ଦଙ୍କ ଯୋଡ଼ି ଜାପାନର 8 ମାନ୍ୟତାପ୍ରାପ୍ତ କାହୋ ଓସୁଆ ଏବଂ ମାଇ ତନାବେ ଯୋଡ଼ିଙ୍କ ସହ ମୁକାବିଲା କରିବେ। ଭାରତୀୟ ସମୟ ଅପରାହ୍ନ 2:30 ଏହି ମ୍ୟାଚ୍ ଖେଳାଯିବ। ସେମିଫାଇନାଲ୍ରେ ଜଲି ଗୋପୀଚନ୍ଦ ଯୋଡ଼ି ମାଲେସିଆର ଆଇସିଇ ଏବଂ କାର୍ମେନ୍ ଟିଙ୍ଗ୍ ଯୋଡ଼ିକୁ 2-1 ପରାସ୍ତ କରିଥିଲା। ପୁରୁଷ ଏଫ୍ଆଇଏଚ୍ ହକି ଜୁନିୟର ବିଶ୍ୱକପ୍ 2025 ଗତକାଲି କ୍ରମାଗତ ଭାବେ ଭାରତ ଦ୍ୱିତୀୟ ବିଜୟ ହାସଲ କରିଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ହକି ଷ୍ଟାଡିୟମ୍ରେ ପୁଲ୍ ବିର ଏକ ମ୍ୟାଚ୍ରେ ଭାରତ 17-0 ଗୋଲ୍ରେ ଓମାନ୍କୁ ପରାସ୍ତ କରିଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କଲେ ଭାରତ ଶେଷ 8 ଟିମ୍ରେ ନିଜ ସ୍ଥାନକୁ ପକ୍କା କରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟରଞ୍ଜନ ମିଶ୍ର।
ମୁଖ୍ୟ ସମ୍ବାଦ ପୁଣି ଥରେ। ମନ୍ କି ବାତ୍ର 128ତମ ସଂସ୍କରଣରେ ଆଜି ଆକାଶବାଣୀରେ ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଛତିଶଗଡ଼ ରାୟପୁରରେ ଚାଲିଥିବା ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀର ଆଜି ଉଦ୍ଯାପନୀ ଦିବସରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଦିତୁଆ ଆସନ୍ତା 24 ଘଣ୍ଟା ମଧ୍ୟରେ ତାମିଲନାଡୁ ପୁଦୁଚେରୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା ଏବଂ ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ଟାଇଟଲ ହାସଲ ପାଇଁ ପ୍ରୟାସ କରିବ ଭାରତ। ସମ୍ବାଦ ଶେଷ ହେଲା।